ବାଟିକା ହେ କୁମ୍ଭାରକୁ କେତେ ଚକାଟୁଛୁ ମୋତେ ମାଟିକା ହେ କୁମ୍ଭାରକୁ କେତେ ଚକାଟୁଛୁ ମୋତେ ଏମିତି ଆସିବ ଦିନରେ ମନୁଆ ଚକଟିବି ମୁଁ ତୋତେରେ ମନୁଆ ଚକଟିବି ମୁଁ ତୋତେ ସଭାକୁ ବିଗାଡ଼େ ଖଳରେ ମନୁଆ କ୍ଷେତକୁ ବିଗାଡ଼େ ଘାସ ଭକ୍ତି ଅମୃତକୁ ବିଗାଡ଼େ ମନୁଆ ଲୋଭ ମାୟା ମୋହ ବିଷରେ ମନୁଆ ଲୋଭ ମାୟା ମୋହ ବିଷ ମାଗିବାଠୁ ନାହିଁ ହୀନରେ ମନୁଆ ମାଗିବା ମରିବା ଏକା ପର ପାଖେ ହାତ ପତେଇବା ଲୋକ ମଲା ମଣିଷରେ ଲେଖା ପେଟ ଚାଖଣ୍ଡକ ପାଇଁରେ ମନୁଆ ମାଗିଲେ ହୁଏ ନା ଦୋଷ ସଞ୍ଚି ରଖିବାକୁ ମାଗିବୁଲେ ଯିଏ ହୁଏ ତା ନରକ ବାସ ଦେହ ରଙ୍ଗ ସିନା ଧଳାରେ ମନୁଆ ମନ ରଙ୍ଗ ତୋର କଳା ତୋଠାରୁ ତ ଭଲ କାଉରେ ମନୁଆ ଦେହ କଳା ମନ କଳାରେ ମନୁଆ ଦେହ କଳା ମନ କଳା ଗଛ ଖାଏ ନା ତା ଫଳରେ ମନୁଆ ନଦୀ ପିଏ ନା ତା ନୀର ସେମିତି କା ପର ଉପକାର ପାଇଁ ଧରନ୍ତି ସାଧୁ ଶରୀରରେ ମନୁଆ ଧରନ୍ତି ସାଧୁ ଶରୀର ସାଧୁ ସଙ୍ଗ ଦିଏ ଲାଭରେ ମନୁଆ ଅସୀଣର ମେଘ ପରି ଗୋଦୁଅ ଖରାକୁ ଅସୀଣ ବରଷା ସବୁବେଳେ ଉପକାରୀ କୁକୁର ଘୁଷୁରୀ ସାଥିରେ ମନୁଆ ଅସାଧୁର ଏକା ଗୋଠ ଯେତେ ଉପଦେଶ ଦେଲେ ସେ ମନୁଆ ସେଇ ଦର ପୋଡ଼ା କାଠ ସାଧୁ ଗଛଟିଏ ପରିରେ ମନୁଆ ଜ୍ଞାନ ସେ ଗଛର ଫଳ ସାଧୁ ବାଣୀ ଗଛ ଛାଇରେ ମନୁଆ ସଂସାର କରେ ଶୀତଳରେ ମନୁଆ ସଂସାର କରେ ଶୀତଳ ଫେରେଇ ଦବୁନି ସାଧୁଙ୍କୁ ମନୁଆ କେବେ ଦିନେ ଖାଲି ହାତେ କିଛି ହେଲେ ତାଙ୍କୁ ଦେବୁରେ ମନୁଆ ଅଭାବ ଥାଉ ତୋ ଯେତେରେ ମନୁଆ ଅଭାବ ଥାଉ ତୋ ଯେତେ ପର ନାରୀ ସଙ୍ଗେ ଭାବରେ ମନୁଆ ଜୁଆ ଚୋରି ପର ନିନ୍ଦା ମୁକତି ତା ପାଇଁ ସପନ ମନୁଆ ଏପରି ଯାହାର ଧନ୍ଦା କଳ ପତର ହସୁଛି ମନୁଆ ଝରା ପତରକୁ ଚାହିଁ ଝରା ପତ୍ର କହେ ତୋ ବେଳ ଆସୁଛି ମୋ ପରି ଝରିବୁ ତୁହି ଦେହ ତୋର ପାନ୍ଥଶାଳା ମନ ଜଗୁଆଳି ତୋର ଇଚ୍ଛାର ବାଟୋଇ ଆସିଲେ ମନୁଆ ଦେଖି ଚାହିଁ ଦବୁ ଘରରେ ମନୁଆ ଦେଖି ଚାହିଁ ଦବୁ ଘର ଜନ୍ମ ଯେମିତି ସତ୍ୟରେ ମନୁଆ ମରଣ ସେମିତି ସତ୍ୟ ରାଜା ହେଉ ବାରଙ୍କରେ ମନୁଆ ସବୁ ମରଣର ଭୃତ୍ୟରେ ମନୁଆ ସବୁ ମରଣର ଭୃତ୍ୟ